ମୋର ପ୍ରିୟ ଦେଶବାସୀମାନେ ନମସ୍କାର। ଏ ବର୍ଷ ବର୍ଷା ଋତୁର ଆରମ୍ଭ ଭଲ ଭାବରେ ହୋଇଛି। ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଖରିଫ ଫସଲ ରୁଆରୁଇରେ ନିଶ୍ଚିତ ସୁବିଧା ହେବ। ଆଉ ଗୋଟିଏ ଖୁସିର କଥା ମୋ ମନକୁ ଆସୁଛି ଏବଂ ମୁଁ ବହୁତ ଆନନ୍ଦ ଅନୁଭବ କରୁଛି। ଆମ ଦେଶରେ ଡାଲି ଜାତୀୟ ଏବଂ ତୈଳବୀଜ ଜାତୀୟ ଫସଲ ପଲ୍ସେସ୍ ଏବଂ ଅଏଲ୍ ସିଡ୍ର ଅଭାବ ରହିଥାଏ। ଗରିବ ଲୋକଙ୍କୁ ଡାଲି ଦରକାର, ଖାଇବା ପାଇଁ ତରକାରୀ ଇତ୍ୟାଦିରେ ତେଲ ଟିକିଏ ବି ଦରକାର। ମୋ ପାଇଁ ଖୁସିର କଥା ଯେ ଏ ବର୍ଷ ଯେଉଁ ଫସଲ ହୋଇଛି ସେଥିରେ ଡାଲି ଜାତୀୟ ଫସଲରେ ପ୍ରାୟ ଶତକଡ଼ା 50% ଅଭିବୃଦ୍ଧି ଘଟିଛି ଏବଂ ତୈଳବୀଜରେ ପ୍ରାୟତଃ ଶତକଡ଼ା 33% ବୃଦ୍ଧି ଘଟିଛି। ମୋର ଚାଷୀ ଭାଇ ଭଉଣୀଙ୍କୁ ଏଥିପାଇଁ ବିଶେଷ ଭାବେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, 26 ଜୁଲାଇ ଆମ ଦେଶର ଇତିହାସରେ କାର୍ଗିଲ ବିଜୟ ଦିବସ ଭାବେ ଲିପିବଦ୍ଧ। ଦେଶର ଭୂମି ସହିତ ଚାଷୀର ସମ୍ପର୍କ ଯେତେ, ସେତିକି ସମ୍ପର୍କ ଦେଶର ଯବାନର ମଧ୍ୟ ରହିଛି। କାର୍ଗିଲ ଯୁଦ୍ଧରେ ଆମ ଦେଶର ଗୋଟିଏ ଗୋଟିଏ ସୈନିକ ଶତ୍ରୁପକ୍ଷର ଶହଶହ ଯବାନଙ୍କୁ ବଳିଗଲେ। ନିଜ ଜୀବନକୁ ଖାତିର ନ କରି ଶତ୍ରୁର ଚେଷ୍ଟାକୁ ବିଫଳ କରିଦେଇଥିବା ସେହି ବୀର ସୈନିକମାନଙ୍କୁ ଶତଶତ ପ୍ରଣାମ କରୁଛି। କାର୍ଗିଲ ଯୁଦ୍ଧ କେବଳ ସୀମା ଉପରେ ହୋଇନଥିଲା, ଭାରତର ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁର ଅବଦାନ ଏହି ଯୁଦ୍ଧରେ ରହିଥିଲା। ଏହି ଯୁଦ୍ଧ ସେହି ମା ଭଉଣୀମାନେ ଲଢ଼ିଥିଲେ ଯାହାଙ୍କର ଯୁବକ ପୁତ୍ର କିମ୍ବା ଭାଇ କାର୍ଗିଲରେ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରୁଥିଲା। ସେହି ଝିଅମାନେ ଲଢ଼ିଥିଲେ ଯେଉଁମାନଙ୍କ ହାତରୁ ବିବାହ ବେଳର ମେହେନ୍ଦି ମଧ୍ୟ ଲିଭି ନଥିଲା। ସେହି ପିତା ଲଢ଼ିଥିଲେ ଯେ ନିଜର ଯୁବକ ପୁତ୍ରକୁ ଦେଖି ନିଜକୁ ଯୁବକ ବୋଲି ଅନୁଭବ କରୁଥିଲେ। ଆଉ ସେହି ପୁଅ ଲଢ଼ିଥିଲା ଯେ ନିଜ ପିତାର ହାତ ଧରି ଚାଲିବା ବି ଶିଖିନଥିଲା। ଏମାନଙ୍କ ବଳିଦାନ ଯୋଗୁଁ ହିଁ ଆଜି ଭାରତ ବିଶ୍ୱରେ ମୁଣ୍ଡଟେକି କଥା କହିପାରୁଛି ଏବଂ ଏଥିପାଇଁ ଆଜି କାର୍ଗିଲ ବିଜୟ ଦିବସ ଅବସରରେ ଆମର ଏହି ସମସ୍ତ ସୈନିକମାନଙ୍କୁ ମୋର ଶତଶତ ପ୍ରଣାମ। 26 ଜୁଲାଇକୁ ଗୋଟିଏ ଅନ୍ୟ କାରଣରୁ ମଧ୍ୟ ମୁଁ ଟିକିଏ ଗୁରୁତ୍ୱପୂର୍ଣ୍ଣ ମନେ କରେ, କାରଣ 2014ରେ ଆମ ସରକାର ଗଠିତ ହେବା ପରେ ମାତ୍ର କିଛି ମାସ ମଧ୍ୟରେ ଆମେ ମାଇ ଗଭ୍ ୱେବସାଇଟ୍ର ଶୁଭାରମ୍ଭ କରିଥିଲୁ। ଗଣତନ୍ତ୍ରରେ ଜନସାଧାରଣଙ୍କର ଭାଗିଦାରୀକୁ ବୃଦ୍ଧି କରିବାର ଆମର ସଂକଳ୍ପ, ପ୍ରତ୍ୟେକଙ୍କୁ ବିକାଶର କାର୍ଯ୍ୟରେ ସାମିଲ କରିବା, ଆଉ ଆଜି ବର୍ଷକ ପରେ ଏକଥା କହିବାକୁ ମୋତେ ଖୁସି ଲାଗୁଛି ଯେ ପ୍ରାୟ 2 କୋଟି ଲୋକ ମାଇ ଗଭ୍ ୱେବସାଇଟ୍ଟିକୁ ଦେଖିଲେ, ପ୍ରାୟ 5.5 ଲକ୍ଷ ଲୋକ ସେମାନଙ୍କର ମତ ଦେଲେ, ଆଉ ସବୁଠାରୁ ଖୁସିର କଥା ହେଲା ଯେ 50,000ରୁ ଅଧିକ ଲୋକ ପିଏମ୍ଓ ଆପ୍ଲିକେସନ୍ସ ଉପରେ ପରାମର୍ଶ ଦେଲେ। ଏଥିପାଇଁ ସେମାନେ ସମୟ ବାହାର କଲେ, ବୁଦ୍ଧି ଖଟାଇଲେ, ଏହି କାମକୁ ଗୁରୁତ୍ୱ ଦେଲେ ଏବଂ କିଭଳି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଆସିଛି। କାନପୁରରୁ ଶ୍ରୀ ଅଖିଳେଶ ବାଜପେୟୀ ଗୋଟିଏ ସୁନ୍ଦର ପ୍ରସ୍ତାବ ପଠାଇ କହିଲେ ଯେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ରେଳରେ IRCTC ୱେବସାଇଟ୍ ମାଧ୍ୟମରେ କୋଟାର ଟିକେଟ୍ କାହିଁକି ନ ଦିଆଯିବ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟିକେଟ୍ ପାଇବା ପାଇଁ କଷ୍ଟ ଉଠାଇବାକୁ ପଡ଼ିବା କେତେଦୂର ସମୀଚୀନ। ଦେଖିବାକୁ ଗଲେ କଥାଟି ଛୋଟ, କିନ୍ତୁ ନା କେବେ ସରକାରରେ ଥିବା କୌଣସି ବ୍ୟକ୍ତିର ନଜର ଏହା ଉପରେ ପଡ଼ିଛି, ନା କେହି ଏ ବିଷୟରେ ଚିନ୍ତା କରିଛନ୍ତି। କିନ୍ତୁ ଭାଇ ଅଖିଳେଶ ବାଜପେୟୀଙ୍କର ପ୍ରସ୍ତାବ ଉପରେ ସରକାର ଗୁରୁତ୍ୱର ସହ ଚିନ୍ତା କଲେ ଏବଂ ଆଜି ଆମ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଆଜିକାଲି ଯେଉଁ ଲୋଗୋ ତିଆରି ହେଉଛି, ଟ୍ୟାଗ୍ଲାଇନ୍ ତିଆରି କରାଯାଉଛି, କାର୍ଯ୍ୟକ୍ରମ ନିର୍ମାଣ ହେଉଛି, ନୀତି ନିର୍ଦ୍ଧାରଣ କରାଯାଉଛି, ଏସବୁ ବିଷୟରେ ମାଇ ଗଭ୍ରେ ହିଁ ଅନେକ ସକାରାତ୍ମକ ପ୍ରସ୍ତାବ ଆସୁଛି। ଶାସନ ବ୍ୟବସ୍ଥାରେ ଗୋଟିଏ ନୂଆ ଫ୍ରେଶ୍ ଏୟାର୍ର ଅନୁଭୂତି ହେଉଛି, ଗୋଟିଏ ନୂତନ ଚେତନାର ଅନୁଭୂତି ହେଉଛି। 15 ଅଗଷ୍ଟ ଦିନ ମୁଁ କ'ଣ କହିବା ଉଚିତ ସେ ବିଷୟରେ ମଧ୍ୟ ମାଇ ଗଭ୍ ଜରିଆରେ ମୋ ପାଖକୁ ପରାମର୍ଶମାନ ଆସିବାକୁ ଲାଗିଲାଣି। ଚେନ୍ନାଇରୁ ସୁଚିତ୍ରା ରାଘବାଚାରୀ ଅନେକ ପ୍ରସ୍ତାବ ପଠାଇଛନ୍ତି। ବେଟି ବଚାଓ ବେଟି ପଢ଼ାଓ ଉପରେ କୁହନ୍ତୁ, କ୍ଲିନ୍ ଗଙ୍ଗା ଉପରେ କୁହନ୍ତୁ, ସ୍ୱଚ୍ଛ ଭାରତ ଉପରେ କୁହନ୍ତୁ। ଏଥିରୁ ମୋ ମନକୁ ଗୋଟିଏ କଥା ଆସୁଛି, 15 ଅଗଷ୍ଟ ଦିନ ମୋର କ'ଣ କହିବା ଉଚିତ ହେବ, କ'ଣ ଆପଣମାନେ ମୋତେ ପରାମର୍ଶ ଦେଇପାରିବେ? ମାଇ ଗଭ୍ ଜରିଆରେ ପଠାଇପାରନ୍ତି, ଆକାଶବାଣୀକୁ ଚିଠି ମାଧ୍ୟମରେ ପଠାଇପାରନ୍ତି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଚିଠି ଲେଖି ପଠାଇପାରନ୍ତି। ଚାଲନ୍ତୁ ଦେଖିବା, ମୋ ମତରେ ଇଏ ଗୋଟିଏ ଭଲ କଥା ଯେ ମୋର 15 ଅଗଷ୍ଟର ଭାଷଣ ପାଇଁ ଜନତା ଜନାର୍ଦ୍ଦନଙ୍କଠାରୁ ପରାମର୍ଶ ନିଆଯାଉ। ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚୟ ଭଲ ପ୍ରସ୍ତାବମାନ ପଠାଇବେ। ଗୋଟିଏ ଦିଗ ପ୍ରତି ଥିବା ମୋର ଚିନ୍ତାକୁ ପରିପ୍ରକାଶ କରିବାକୁ ଚାହୁଁଛି। ମୁଁ କୌଣସି ଉପଦେଶ ଦେବାକୁ ଚାହୁଁନି, ନା ମୁଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କିମ୍ବା ସ୍ଥାନୀୟ ସ୍ୱାୟତ୍ତ ଶାସନର ସଂସ୍ଥାମାନଙ୍କୁ ସେମାନଙ୍କ ଦାୟିତ୍ୱରୁ ଓହରାଇବା ପାଇଁ ବାଟ ଖୋଜୁଛି। ଏବେ ଦୁଇଦିନ ପୂର୍ବରୁ ଦିଲ୍ଲୀର ଗୋଟିଏ ଦୁର୍ଘଟଣା ଉପରେ ମୋର ଦୃଷ୍ଟି ପଡ଼ିଲା। ଦୁର୍ଘଟଣା ପରେ ସ୍କୁଟର ଚାଳକଟି 10 ମିନିଟ୍ ଯାଏ ରାସ୍ତାରେ ଛଟପଟ ହେଲା, କେହି ତାକୁ ସାହାଯ୍ୟ କଲେ ନାହିଁ। ଅବଶ୍ୟ ମୁଁ ଲକ୍ଷ୍ୟ କରିଛି ଯେ କିଛି ଲୋକ ଲେଖିଛନ୍ତି ଯେ ରୋଡ୍ ସେଫ୍ଟି ଉପରେ କିଛି କୁହନ୍ତୁ, ଲୋକମାନଙ୍କୁ ସଚେତନ କରନ୍ତୁ। ସେ ବେଙ୍ଗାଲୁରର ହୋସାକୋଟେ ଅକ୍ଷୟ ହୁଅନ୍ତୁ, ପୁନେର ଅମେୟ ଯୋଶୀ ହୁଅନ୍ତୁ, କି କର୍ଣ୍ଣାଟକର ମୁର୍ବିଦୁରରୁ ପ୍ରସନ୍ନା କାକୁଞ୍ଜେ ହୁଅନ୍ତୁ, ଏମାନେ ସମସ୍ତେ ମାନେ ଅନେକ ଲୋକଙ୍କ ନାଁ ରହିଛି, ମୁଁ ସମସ୍ତଙ୍କ ନାଁ ତ କହିପାରୁନି। ଏମାନେ ଏହି ବିଷୟ ଉପରେ ଚିନ୍ତା ପ୍ରକାଶ କରିବା ସହ କହିଛନ୍ତି ଯେ ଏ ବିଷୟରେ ଆପଣଙ୍କର ଚିନ୍ତା ଯଥାର୍ଥ। ପୁଣି ଯେତେବେଳେ ଏହାର ସଂଖ୍ୟା ଉପରେ ନଜର ପଡ଼ୁଛି ସେତେବେଳେ ହୃଦୟ ଥରି ଉଠୁଛି। ଆମ ଦେଶରେ ପ୍ରତି 1 ମିନିଟ୍ରେ ଗୋଟିଏ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଯୋଗୁଁ, ରୋଡ୍ ଆକ୍ସିଡେଣ୍ଟ ଯୋଗୁଁ ପ୍ରତି 4 ମିନିଟ୍ରେ ଜଣଙ୍କର ମୃତ୍ୟୁ ହେଉଛି। ଏବଂ ସବୁଠାରୁ ଚିନ୍ତାଜନକ ବିଷୟ ହେଲା ଯେ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟତଃ 1/3 ଲୋକ ହେଉଛନ୍ତି 15-25 ବର୍ଷ ବୟସର ଯୁବକ। ଆଉ ଏଭଳି ଗୋଟିଏ ମୃତ୍ୟୁ ଗୋଟିଏ ପରିବାରର ସ୍ଥିତିକୁ ଦୋହଲାଇ ଦେଉଛି। ପ୍ରଶାସନକୁ ତାର କର୍ତ୍ତବ୍ୟ କରିବା କଥା, କିନ୍ତୁ ମୁଁ ବାପା ମା'ମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ନିଜର ସନ୍ତାନ, ସେ 2-ଚକିଆ ଗାଡ଼ି ହେଉ କିମ୍ବା 4-ଚକିଆ ଗାଡ଼ି ଚଳାଉଥାନ୍ତୁ, ସେମାନଙ୍କର ସଚେତନତା ପାଇଁ ସଡ଼କ ନିରାପତ୍ତାର ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ସହ ପରିବାରରେ ସେଭଳି ଗୋଟିଏ ପରିବେଶ ସୃଷ୍ଟି କରନ୍ତୁ। ବେଳେବେଳେ ଅଟୋ ରିକ୍ସା ପଛରେ ଲେଖାଥିବା ଆମେ ଦେଖିଥାଉ, ବାବା ଶୀଘ୍ର ଘରକୁ ଫେରିଆସିବ, କେତେ ହୃଦୟସ୍ପର୍ଶୀ ଲାଗେ ସତେ। ସେଥିପାଇଁ ମୁଁ କହେ, ଏକଥା ସତ ଯେ ସରକାର ଏ ଦିଗରେ ଅନେକ ନୂଆ ପଦକ୍ଷେପ ନେଇଛନ୍ତି। ସଡ଼କ ନିରାପତ୍ତା ପାଇଁ ଶିକ୍ଷା କ୍ଷେତ୍ରରେ ହେଉ, ରାସ୍ତା ତିଆରି ପାଇଁ ଜ୍ଞାନକୌଶଳ ହେଉ, ଆଇନକୁ କାର୍ଯ୍ୟକାରୀ କରିବା କଥା ହେଉ, କିମ୍ବା ଦୁର୍ଘଟଣା ପରେ ଆହତମାନଙ୍କର ତତ୍କାଳ ସେବା କଥା ହେଉ, ଏସବୁ କଥାକୁ ଦୃଷ୍ଟିରେ ରଖି ଆମେ ରୋଡ୍ ଟ୍ରାନ୍ସପୋର୍ଟ ଏବଂ ସେଫ୍ଟି ବିଲ୍ ଆଣିବାକୁ ଯାଉଛୁ। ଆଗାମୀ ଦିନମାନଙ୍କରେ ନ୍ୟାସନାଲ୍ ରୋଡ୍ ସେଫ୍ଟି ପଲିସି ଏବଂ ରୋଡ୍ ସେଫ୍ଟି ଆକ୍ସନ୍ ପ୍ଲାନ୍କୁ କାର୍ଯ୍ୟକାରୀ କରିବା ଦିଗରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଛୁ। ଅନ୍ୟ ଗୋଟିଏ ପ୍ରୋଜେକ୍ଟ ଆମ ହାତକୁ ନେଇଛୁ, ଆଗକୁ ଏହାର ବିସ୍ତାର ମଧ୍ୟ ହେବାକୁ ଯାଉଛି, କ୍ୟାସ୍ଲେସ୍ ଟ୍ରିଟ୍ମେଣ୍ଟ। ଗୁଡ଼ଗାଓଁ, ଜୟପୁର ଓ ବରୋଦାଠାରୁ ଆରମ୍ଭ କରି ମୁମ୍ବାଇ, ରାଞ୍ଚି, ରଣଗାଓଁ, ମୌଣ୍ଡିଆ ରାଜପଥ ପାଇଁ ଆମେ ଗୋଟିଏ କ୍ୟାସ୍ଲେସ୍ ଟ୍ରିଟ୍ମେଣ୍ଟ, ତା'ମାନେ ପ୍ରଥମ 50 ଘଣ୍ଟା ପାଖରେ ଟଙ୍କା ଅଛି କି ନାହିଁ, ଟଙ୍କା କିଏ ଦେବ କିଏ ନ ଦେବ ଏସବୁ କଥା ଚିନ୍ତା ନ କରି, ଥରେ ଯିଏ ରୋଡ୍ ଆକ୍ସିଡେଣ୍ଟରେ ଆହତ ହୋଇଛି ତାକୁ ଉତ୍ତମରୁ ଉତ୍ତମ ସେବା କେମିତି ମିଳିପାରିବ, ଚିକିତ୍ସା ମିଳିପାରିବ, ସେହି କଥାକୁ ଆମେ ପ୍ରାଥମିକତା ଦେଉଛୁ। ସମଗ୍ର ଦେଶରେ ଦୁର୍ଘଟଣାଗୁଡ଼ିକ ବିଷୟରେ ସୂଚନା ଦେବା ପାଇଁ ଟୋଲ୍ ଫ୍ରି 1033 ନମ୍ବର, ଆମ୍ବୁଲାନ୍ସ ବ୍ୟବସ୍ଥା, ଏସବୁ କଥା ଅବଶ୍ୟ ଏସବୁ ଦୁର୍ଘଟଣା ଘଟିଯିବା ପର କଥା, ଆକ୍ସିଡେଣ୍ଟ ନ ହେଉ ସେଥିପାଇଁ ଆମେ ସମସ୍ତଙ୍କୁ ପ୍ରକୃତରେ ପ୍ରତିଟି ଜୀବନ ବହୁତ ପ୍ରିୟ, ସେହି ଦୃଷ୍ଟିରୁ ତାକୁ ଦେଖିବାର ଆବଶ୍ୟକତା ରହିଛି। ବେଳେବେଳେ ମୁଁ କହେ, କର୍ମଚାରୀ କର୍ମଯୋଗୀ ହୁଅନ୍ତୁ। ବିଗତ ଦିନମାନଙ୍କରେ କିଛି ଘଟଣା ମୋ ନଜରକୁ ଆସିଲା, ମୋତେ ଭଲ ଲାଗିଲା, ତେଣୁ ଆପଣମାନଙ୍କୁ କହୁଛି। ବେଳେବେଳେ ଚାକିରି କରି କରି ମଣିଷ ଥକି ପଡ଼େ, କିଛି ବର୍ଷ କଥା ତ ଠିକ୍, ଦରମା ମିଳିଯାଏ, କାମ କରି ଚାଲିବା, ଏହା ହିଁ ଚିନ୍ତାଧାରା ଥାଏ। ବିଗତ ଦିନରେ ଜଣେ ରେଳ କର୍ମଚାରୀଙ୍କ ବିଷୟରେ ଗୋଟିଏ ସୂଚନା ପାଇଲି। ନାଗପୁର ଡିଭିଜନରେ ବିଜୟ ବିଶ୍ୱାଳ ବୋଲି ଜଣେ ଟିଟିଇ ଅଛନ୍ତି, କିନ୍ତୁ ତାଙ୍କ ରୁଚି ରହିଛି ଚିତ୍ରକଳାରେ। ସେ ଜଣେ ଚିତ୍ରଶିଳ୍ପୀ ହୋଇପାରିଥାନ୍ତେ, କିନ୍ତୁ ସେ ରେଳବାଇକୁ ନିଜର ଆରାଧ୍ୟ ରୂପେ ଗ୍ରହଣ କଲେ। ସେ ରେଳବାଇରେ ଚାକିରି କରୁଛନ୍ତି ଆଉ ରେଳବାଇ ସମ୍ପର୍କିତ ବିଭିନ୍ନ ଦୃଶ୍ୟର ଚିତ୍ର ମଧ୍ୟ ଆଙ୍କୁଛନ୍ତି, ସେଥିରେ ସେ ଆନନ୍ଦ ମଧ୍ୟ ଲାଭ କରୁଛନ୍ତି ଏବଂ କାମରେ ତାଙ୍କର ଆଗ୍ରହ ମଧ୍ୟ ବୃଦ୍ଧି ପାଉଛି। ଏହି ଉଦାହରଣ ଦେଖି ମୋତେ ଖୁବ୍ ଭଲ ଲାଗିଲା ଯେ ନିଜ କାର୍ଯ୍ୟରେ ମଧ୍ୟ କିଭଳି ଜୀବନ ତତ୍ତ୍ୱକୁ ସଂଶ୍ଳିଷ୍ଟ କରିହୁଏ, ନିଜ ରୁଚି, ନିଜ କଳା, ନିଜର ଦକ୍ଷତାକୁ ନିଜ କାର୍ଯ୍ୟ ସହ କିଭଳି ସଂଯୁକ୍ତ କରାଯାଇପାରିବ ତାହା ବିଜୟ ବିଶ୍ୱାଳ ଦେଖାଇ ଦେଇପାରିଛନ୍ତି। ହୁଏତ ଆଗାମୀ ଦିନମାନଙ୍କରେ ବିଜୟ ବିଶ୍ୱାଳଙ୍କର ପେଣ୍ଟିଂ ଉପରେ ଆଲୋଚନା ହେବ। ଆଉ ଗୋଟିଏ କଥା ମୋ ମନକୁ ଆସିଲା, ମଧ୍ୟପ୍ରଦେଶର ହରଦା ଜିଲ୍ଲାର ସରକାରୀ ଅଧିକାରୀଙ୍କର ପୂରା ଟିମ୍ ଏଭଳି ଗୋଟିଏ କାମ ଆରମ୍ଭ କଲେ ଯାହା ମୋ ମନକୁ ଛୁଇଁଗଲା। ତାଙ୍କର ଏହି କାମ ମୋତେ ବହୁତ ଭଲ ଲାଗେ। ସେମାନେ ଆରମ୍ଭ କରିଛନ୍ତି ଅପରେସନ୍ ମଳଯୁଦ୍ଧ। ଶୁଣିଲେ ଲାଗୁଥିବ ଏହା ପୁଣି କ'ଣ, କିନ୍ତୁ ପ୍ରକୃତ କଥା ହେଲା ଏମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଗୋଟିଏ ନୂଆ ମୋଡ଼ ଦେଇଛନ୍ତି ଏବଂ ସେମାନେ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ରଦର ନମ୍ବର ୱାନ୍ ନାଁରେ ଗୋଟିଏ ଅଭିଯାନ ଚଳାଇଛନ୍ତି। ମାନେ ସବୁଠାରୁ ଉତ୍ତମ ଭାଇ ଯେ ରକ୍ଷାବନ୍ଧନ ଉପଲକ୍ଷେ ନିଜ ଭଉଣୀକୁ ଗୋଟିଏ ଟଏଲେଟ୍ ଉପହାର ଦେଇପାରିବ ଏବଂ ସମସ୍ତ ଭାଇଙ୍କୁ ଏଭଳି ଉପହାରଟିଏ ଦେବା ପାଇଁ ପ୍ରେରଣା ଯୋଗାଇବାର ଦାୟିତ୍ୱ ନେଇଛନ୍ତି ଏବଂ ସମଗ୍ର ଜିଲ୍ଲାରେ ଯେମିତି ମା' ଭଉଣୀମାନଙ୍କୁ ଖୋଲା ଜାଗାରେ ଶୌଚ ପାଇଁ ଯିବାକୁ ନ ପଡ଼େ ଏଭଳି କାମ ସେମାନେ ରକ୍ଷାବନ୍ଧନ ପର୍ବରେ କରିବାକୁ ଯାଉଛନ୍ତି। ଦେଖନ୍ତୁ ରକ୍ଷାବନ୍ଧନର ଅର୍ଥ କେମିତି ବଦଳି ଯାଇଛି। ମୁଁ ହର୍ଦା ଜିଲ୍ଲାର ସରକାରୀ ଅଧିକାରୀଙ୍କର ପୁରା ଟିମ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ମୁଁ ଗୋଟିଏ ଖବର ଶୁଣିଥିଲି, ବେଳେବେଳେ ଏ ଛୋଟ ଛୋଟ କଥା ମୋ ମନକୁ ଖୁବ୍ ଆନନ୍ଦ ଦେଇଥାଏ, ତେଣୁ ଏଗୁଡ଼ିକୁ ଆପଣଙ୍କ ସହ ସେୟାର କରେ। ଛତିଶଗଡ଼ର ରାଜନନ୍ଦ ଗାଁ ପାଖରେ କେସଲା ବୋଲି ଗୋଟିଏ ଛୋଟ ଗାଁ ଅଛି। ସେହି ଗାଁର ଲୋକେ ଗତ କିଛି ମାସ ଧରି ଟଏଲେଟ୍ ନିର୍ମାଣର ଗୋଟିଏ ଅଭିଯାନ ଚଳାଇଛନ୍ତି ଆଉ ଏବେ ସେ ଗାଁର କୌଣସି ଲୋକଙ୍କୁ ଖୋଲାରେ ଶୌଚ ପାଇଁ ଯିବାକୁ ପଡ଼ୁନି। ହେଲେ ଏହି କାମଟି ଯେବେ ସମ୍ପୂର୍ଣ୍ଣ ହେଲା ସେ ଗାଁରେ ସତେ ଯେମିତି ଗୋଟିଏ ଉତ୍ସବ ପାଳନ କରାଗଲା। ଗାଁ ପାଇଁ ଏହା ଗୋଟିଏ ଉପଲବ୍ଧି। କେସଲା ଗାଁର ସବୁ ଲୋକେ ମିଶି ଗୋଟିଏ ଉତ୍ସବର ଆୟୋଜନ କଲେ। ସାମାଜିକ ଜୀବନରେ ମୂଲ୍ୟବୋଧ କିଭଳି ପରିବର୍ତ୍ତିତ ହେଉଛି, ଲୋକଙ୍କ ଚିନ୍ତାଧାରା କିଭଳି ପରିବର୍ତ୍ତିତ ହେଉଛି ଆଉ ଦେଶର ନାଗରିକ ଦେଶକୁ କେମିତି ଆଗେଇ ନେଉଛି ତାର ଏହି ଉତ୍ତମ ଉଦାହରଣ ମୋ ଦୃଷ୍ଟିକୁ ଆସିଛି। ନର୍ଥ ଇଷ୍ଟର ସମସ୍ୟା ସମ୍ପର୍କରେ ଗୌହାଟୀରୁ ଭାବେଶ ଡେକା ମୋତେ ଲେଖିଛନ୍ତି। ଦେଖିବାକୁ ଗଲେ ନର୍ଥ ଇଷ୍ଟର ଲୋକେ ଖୁବ୍ ଆକ୍ଟିଭ, ସେମାନେ ଅନେକ କିଛି ଲେଖି ପଠାଉଛନ୍ତି, ଭଲ କଥା। ହେଲେ ସେମାନଙ୍କୁ ଆଜି ମୁଁ ଆନନ୍ଦର ସହ କହିବାକୁ ଚାହୁଁଛି ଯେ ନର୍ଥ ଇଷ୍ଟ ପାଇଁ ଗୋଟିଏ ଅଲଗା ମିନିଷ୍ଟ୍ରି ହୋଇଛି। ଶ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗୋଟିଏ ଡୋନର ମିନିଷ୍ଟ୍ରି ଗଠିତ ହୋଇଥିଲା, ଡେଭଲପମେଣ୍ଟ ଅଫ୍ ନର୍ଥ ଇଷ୍ଟ ରିଜନ। ଆମ ସରକାର ଗଠନ ହେବା ପରେ ଡୋନର ଡିପାର୍ଟମେଣ୍ଟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯେ ନର୍ଥ ଇଷ୍ଟର ଉନ୍ନତି କ'ଣ ଦିଲ୍ଲୀରେ ବସି କରିହେବ। ଆଉ ସମସ୍ତେ ମିଶି ନିଷ୍ପତ୍ତି ଗ୍ରହଣ କଲୁ ଯେ ଭାରତ ସରକାରଙ୍କର ଅଧିକାରୀମାନଙ୍କର ଗୋଟିଏ ଟିମ୍ ନର୍ଥ ଇଷ୍ଟର ସେହି ରାଜ୍ୟଗୁଡ଼ିକୁ ଯିବେ, ନାଗାଲାଣ୍ଡ ହେଉ, ମଣିପୁର ହେଉ, ଅରୁଣାଚଳ ହେଉ, ତ୍ରିପୁରା ହେଉ, ଆସାମ ହେଉ, ସିକିମ୍ ହେଉ, ଏବଂ ସାତ ଦିନ ସେଠାରେ କ୍ୟାମ୍ପ କରିବେ, ଜିଲ୍ଲା ଗସ୍ତ କରିବେ, ଗାଁମାନଙ୍କୁ ଯିବେ, ସେଠାକାର ସ୍ଥାନୀୟ ସରକାରୀ କର୍ମଚାରୀମାନଙ୍କ ସହ ସାକ୍ଷାତ କରିବେ, ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ, ନାଗରିକମାନଙ୍କ ସହ କଥା ହେବେ, ସମସ୍ୟାଗୁଡ଼ିକୁ ଶୁଣିବେ, ସମସ୍ୟାଗୁଡ଼ିକର ସମାଧାନ ପାଇଁ ଭାରତ ସରକାରଙ୍କ ତରଫରୁ ଯାହା କରାଯିବା କଥା ତାହା ମଧ୍ୟ କରିବେ। ଏହି ପ୍ରଚେଷ୍ଟା ଆଗାମୀ ଦିନମାନଙ୍କରେ ଖୁବ୍ ଭଲ ଫଳ ଦେବ ଆଉ ଯେଉଁ ଅଧିକାରୀ ସେ ଅଞ୍ଚଳକୁ ଯିବେ ସେମାନେ ମଧ୍ୟ ଅନୁଭବ କରିବେ କେତେ ସୁନ୍ଦର ଏ ରାଜ୍ୟ, କେତେ ଭଲ ଲୋକ ଏଠାକାର। ଏ ଅଞ୍ଚଳର ବିକାଶ ନିଶ୍ଚୟ କରିବାକୁ ହେବ, ଏମାନଙ୍କର ସମସ୍ୟାର ସମାଧାନ ନିଶ୍ଚୟ କରିବାକୁ ହେବ। ଏହି ସଂକଳ୍ପ ସହ ଫେରିବା ପରେ, ଦିଲ୍ଲୀ ପହଞ୍ଚିବା ପରେ ମଧ୍ୟ ତାଙ୍କ ପାଇଁ ସେହି ରାଜ୍ୟର ସମସ୍ୟାଗୁଡ଼ିକୁ ବୁଝିବା ଖୁବ୍ ସହଜ ହୋଇଯାଇଛି। ଦିଲ୍ଲୀରୁ ପୂର୍ବ ଦିଗର ସେହି ଦୂରଦୂରାନ୍ତ ରାଜ୍ୟଗୁଡ଼ିକୁ ଯିବାର ଇଏ ଏକ ସୁନ୍ଦର ପ୍ରଚେଷ୍ଟା, ଯାହାକୁ ମୁଁ ଆକ୍ଟ ଇଷ୍ଟ ପଲିସି କହୁଛି। ଏହା ହିଁ ତ ଆକ୍ଟର ଅର୍ଥ। ମୋର ପ୍ରିୟ ଦେଶବାସୀଗଣ, ମାର୍ସ ମିଶନର ସଫଳତା ଆମକୁ ଆନନ୍ଦିତ କରିଛି, ଗର୍ବିତ କରିଛି। ନିକଟ ଅତୀତରେ ଭାରତର PSLV C-28 UK ପାଞ୍ଚଟି ଉପଗ୍ରହକୁ ଲଞ୍ଚ କଲା। ଏପର୍ଯ୍ୟନ୍ତ ଭାରତ ଲଞ୍ଚ କରିଥିବା ସାଟେଲାଇଟ୍ମାନଙ୍କ ମଧ୍ୟରେ ଏହି ସାଟେଲାଇଟ୍ଗୁଡ଼ିକ ସବୁଠାରୁ ହେଭିୱେଟ୍ ସାଟେଲାଇଟ୍। ଏଭଳି ଖବର କିଛିକ୍ଷଣ ପାଇଁ ଆସେ ଏବଂ ଚାଲିଯାଏ, ଏହା ପ୍ରତି ଆମ ଧ୍ୟାନ ଯାଏ ନାହିଁ, କିନ୍ତୁ ଏହା ଗୋଟିଏ ବହୁତ ବଡ଼ ଆଚିଭ୍ମେଣ୍ଟ। କିନ୍ତୁ ବେଳେବେଳେ ଏକଥା ମଧ୍ୟ ମନକୁ ଆସେ ଯେ ଆଜିର ଯୁବପିଢ଼ି ସହ କଥା ହେବାବେଳେ ଆମେ ଯଦି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରୁ, ତେବେ 100 ଜଣଙ୍କ ମଧ୍ୟରୁ ବଡ଼ କଷ୍ଟରେ ଜଣେ ଅଧେ ଛାତ୍ର ଥିବେ ଯିଏ କହିବେ ଯେ ମୁଁ ବୈଜ୍ଞାନିକ ହେବାକୁ ଚାହୁଁଛି। ବିଜ୍ଞାନ ପ୍ରତି ଆଗ୍ରହ କମ୍ ଥିବା ଚିନ୍ତାଜନକ ବିଷୟ। ବିଜ୍ଞାନ ଏବଂ କାରିଗରୀ କୌଶଳ ଏକ ପ୍ରକାର ଉନ୍ନତିର DNA। ଆମ ନୂଆ ପିଢ଼ି ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁ, ଗବେଷଣା ଏବଂ ଇନୋଭେସନ୍ ପାଇଁ ଆଗ୍ରହ ପ୍ରକାଶ କରୁ, ତାକୁ ଏ ଦିଗରେ ପ୍ରୋତ୍ସାହନ ମିଳୁ, ତାର କ୍ଷମତାକୁ ସମସ୍ତେ ଜାଣନ୍ତୁ, ଏହା ଗୋଟିଏ ବଡ଼ ଆବଶ୍ୟକତା। ଏବେ ଭାରତ ସରକାରର ମାନବ ସମ୍ବଳ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆରମ୍ଭ କରିଛନ୍ତି। ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର କାଲାମ ଏହାକୁ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ IIT, NIT, ସେଣ୍ଟ୍ରାଲ ଏବଂ ଷ୍ଟେଟ୍ ୟୁନିଭର୍ସିଟିଗୁଡ଼ିକ ଗୋଟିଏ ମେଣ୍ଟର ଭଳି, ଯେଉଁଠି ଏଭଳି ସମ୍ଭାବ୍ୟ ପ୍ରତିଭା ରହିଛି ସେଠାରେ ସେମାନଙ୍କୁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ମାର୍ଗଦର୍ଶନ ଦେବା ଏବଂ ସାହାଯ୍ୟ ପ୍ରଦାନ କରିବା ଦିଗରେ ସେମାନଙ୍କର ଧ୍ୟାନ କେନ୍ଦ୍ରିତ କରିବେ। ମୁଁ ସରକାରଙ୍କର IAS ଅଫିସରମାନଙ୍କୁ କହିଥାଏ ଯେ ଆପଣମାନେ ଏତେ ପାଠଶାଠ ପଢ଼ି ଆଗକୁ ଆସିଛନ୍ତି, ତେଣୁ ସପ୍ତାହରେ 2-4 ଘଣ୍ଟା ସମୟ ବାହାର କରି ଆପଣଙ୍କ ନିକଟସ୍ଥ ସ୍କୁଲ କଲେଜକୁ ଯାଇ ପିଲାମାନଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ଆପଣଙ୍କର ଅନୁଭୂତି, ଆପଣଙ୍କ ମଧ୍ୟରେ ନିହିତ ଶକ୍ତି ନିଶ୍ଚିତ ଭାବେ ଏ ନୂଆ ପିଢ଼ିର କାମରେ ଲାଗିବ। ଆମେ ଗୋଟିଏ ବଡ଼ କାମ ହାତକୁ ନେଇଛୁ। ଆମ ଗାଁମାନଙ୍କୁ 24 ଘଣ୍ଟା ବିଜୁଳି ମିଳିବା କଥା ନା ନୁହେଁ, କାମ କଠିନ କିନ୍ତୁ କରିବାର ଅଛି। ଆମେ ଏହାର ଶୁଭାରମ୍ଭ କରିସାରିଛୁ। ଆଗାମୀ ବର୍ଷମାନଙ୍କରେ ଗାଁମାନଙ୍କୁ 24 ଘଣ୍ଟା ବିଜୁଳି ଶକ୍ତି ମିଳୁ। ଗାଁର ପିଲାମାନଙ୍କୁ ପରୀକ୍ଷାର ଦିନମାନଙ୍କରେ ପଢ଼ିବାକୁ ହେଲେ ବିଜୁଳି ଆଲୁଅ ପାଇଁ ଅସୁବିଧା ନ ହେଉ। ଗାଁରେ ଛୋଟ ଛୋଟ କଳକାରଖାନା ଲଗାଇବା ପାଇଁ ଯେମିତି ବିଜୁଳି ଶକ୍ତି ମିଳୁ। ଆଜି ତ ମୋବାଇଲ ଚାର୍ଜ କରିବା ପାଇଁ ଅନ୍ୟ ଗାଁକୁ ଯିବାକୁ ପଡ଼ୁଛି। ଯେଉଁ ସୁବିଧା ସୁଯୋଗ ସହରମାନେ ପାଉଛନ୍ତି ସେଗୁଡ଼ିକ ଗାଁମାନଙ୍କୁ ମଧ୍ୟ ମିଳୁ। ଏହି ଲାଭ ଗରିବର ଘର ଯାଏଁ ଯାଉ, ଏବଂ ସେଥିପାଇଁ ଆମେ ଆରମ୍ଭ କରିଛୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି କାର୍ଯ୍ୟକ୍ରମ। ମୁଁ ଜାଣିଛି ଏତେ ବଡ଼ ଦେଶ, ଲକ୍ଷ ଲକ୍ଷ ଗାଁ, ଦୂରଦୂରାନ୍ତ ଯାଏଁ ପହଞ୍ଚିବାକୁ ହେବ, ଘର ଘର ଯାଏଁ ପହଞ୍ଚିବାକୁ ହେବ, ଗରିବ ପାଇଁ ହିଁ ତ ଦୌଡ଼ିବାକୁ ହେବ। ଆମେ ଏସବୁ କରିବୁ, ଆରମ୍ଭ କରିଦେଇଛୁ, ନିଶ୍ଚୟ କରିବୁ। ମନର କଥାରେ ଆଜି ଭିନ୍ନ ଭିନ୍ନ ବିଷୟରେ କଥା ହେବାକୁ ଇଚ୍ଛା ହେଲା। ପ୍ରାୟତଃ ଆମ ଦେଶରେ ଅଗଷ୍ଟ ମାସ, ସେପ୍ଟେମ୍ବର ମାସ ପର୍ବପର୍ବାଣୀର ସମୟ, ବହୁତ ପର୍ବପର୍ବାଣୀ ପଡ଼େ ଏହି ସମୟରେ। ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ଅଗଷ୍ଟ 15 ପାଇଁ ମୋତେ ନିଶ୍ଚୟ ମତାମତ ପଠାଇବେ। ଆପଣଙ୍କର ମତାମତ ମୋର ବହୁତ କାମରେ ଲାଗିବ। ଅନେକ ଅନେକ ଧନ୍ୟବାଦ।